ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରୀ ଆନନ୍ଦ ଏକ ବାର ହରି ହରି ବୋଲ ଶାରଦା ଦେବୀଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରୀ ଆନନ୍ଦ ଏକ ବାର ହରି ହରି ବୋଲ ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ଦେବ ସର୍ବସ୍ମିନୀ କାଳେ ଦେଶ ଦେଶର ମଙ୍ଗଳ ବିଧାନ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ଠାକୁରେ ପଞ୍ଚଦେବ ନମ ଆଜ୍ଞା ଅଯୋଧ୍ୟା ରାଜଭବନ ସନ୍ତାନ ପଦ୍ମ କେଶରୀ ନାମ ବିଭା ନିମନ୍ତେ ସୁରସେନ କରି ଆୟୋଜନ ଉଦ୍ବିଘ୍ନ ରାଜ୍ୟ ପ୍ରଜାଗଣ ଦୈବ ଘଟଣ ଆନ ଦୈବ ଘଟଣ ଆନ ଘଟିଗଲା ଘଟଣ ଆଜି ତ୍ରିଜାମା ହେଲା ଅବସାନ ମାନନୀୟ ମାନନୀୟା ଶ୍ରୋତା ଶ୍ରୋତୃ ମଣ୍ଡଳୀ ଆପଣମାନଙ୍କ ସମ୍ମୁଖରେ ରାମାୟଣ ଯୁଗର କିଛି କଥା କହିବାକୁ ଯାଉଛି ଆଜ୍ଞା ଅଯୋଧ୍ୟା ରାଜଭବନ ଚାରୁ କଳାରେ ମଣ୍ଡନ ପୂର୍ଣ୍ଣ କୁମ୍ଭ ଦ୍ୱାରେ ସ୍ଥାପନ ଅଯୋଧ୍ୟା ରାଜ୍ୟର ରାଜା ସୁରସେନ ତାଙ୍କର ଏକମାତ୍ର ଅଲି ଅଳ ସନ୍ତାନ ପଦ୍ମକେଶରୀର ବିବାହ ଉତ୍ସବ ପାଳନ କରୁଛନ୍ତି ବିଚିତ୍ର ବର୍ଣ୍ଣାଢ୍ୟରେ ସୁସଜ୍ଜିତ ହୋଇଛି ଅଯୋଧ୍ୟାର ରାଜପ୍ରାସାଦ ସିଂହଦ୍ୱାରେ ରମ୍ଭାତରୁମାନ ସ୍ଥାପନ କରାଯାଇଛି ଜଳପୂର୍ଣ୍ଣ ସ୍ୱର୍ଣ୍ଣ କୁମ୍ଭ ମାନ ଥୁଆ ଯାଇଛି ପ୍ରଜାମଣ୍ଡଳୀଙ୍କ ମନରେ ଅଫୁରନ୍ତ ଆନନ୍ଦ
ବଧୁ ନାମ ପଦ୍ମାବତୀ ସାକ୍ଷାତ ସାରଦା ସାକ୍ଷାତ ସାରଦା ଏବେ ସାକ୍ଷାତ ସାରଦା
ରୂପ ଗୁଣେ ଅନୁପମା ସର୍ବବିଶାରଦା
ସର୍ବବେ ସାରଦା ଏବେ ସର୍ବବେ ସାରଦା
ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ରାଜା ସୁରସେନ ରତି ଜିଣା ରୂପକାନ୍ତି ସମ୍ପର୍ଣ୍ଣା ସର୍ବଗୁଣରେ ପରିପୂର୍ଣ୍ଣା ବଧୁଟିଏ ରାଜ ଅନ୍ତପୁରକୁ ଆଣିଛନ୍ତି, ନାଁଟି ହେଲା ତାର ପଦ୍ମାବତୀ। ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ପରିଚାରିକା ମାନେ ଯାଇ ପହଞ୍ଚିଛନ୍ତି ପଦ୍ମାବତୀ ନିକଟରେ। ସାଥିରେ ଅଛି ବେଶକାରିଣୀ ଶାନ୍ତ କପତ କପତି, ଆଜି ବାସର ରଜନୀ ଉପଭୋଗ କରିବେ ପଦ୍ମ କେଶରୀ ଆଉ ପଦ୍ମଗନ୍ଧା। ତେଣୁ ପାରମ୍ପାରିକ ବିବାହ ସୂତ୍ରରେ ଆବଦ୍ଧ ହୋଇଛନ୍ତି। ଯଥାର୍ଥରେ ପଦଟିଏ କହନ୍ତି ରଙ୍ଗାଜୀବ ଗଙ୍ଗାଧର ମେହେର।
ବିବାହର ଅର୍ଥ ସ୍ୱାଧୀନ ପ୍ରଣୟ ପ୍ରାଣୀ ପ୍ରାଣ ସ୍ୱୟଂ ହୋଇବା ଉଦ୍ଦେଶ୍ୟ ଏ ବିବାହ।
ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ସଂସାର ପଥରେ ଚାଲିବା ଲାଗି ସାଥିଟିଏ ଆବଶ୍ୟକ ହୋଇଥାଏ। ଦୁଇଟି ମନ ଏକତ୍ର ହୋଇ ସ୍ୱାଧୀନ ପ୍ରେମ ପ୍ରଣୟରେ କାଳ ଯାପନ କରନ୍ତି। ଏହା ସୃଷ୍ଟିର ଆବହମାନ କାଳରୁ ଚଳି ଆସୁଥିବା ପ୍ରଥା। ଆଜ୍ଞା ସଖୀ ମାନେ ଆଜି କରୁଛନ୍ତି କଣ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଗୋଟିଏ ପଦ ବେଶ ବର୍ଣ୍ଣନା।
ବେଶବୀର ଚିଲେ ଚିତର ସାଇ, ବେଶବୀର ଚିଲେ ଚିତର ସାଇ,
ବିମ୍ବ ଦେଖାଇଲେ ଛାମୁରେ କେହି,
ବିମ୍ବ ଦେଖାଇଲେ ଛାମୁରେ କେହି,
ବିମ୍ବା ଧରି ଆଡ଼ମ୍ବରକୁ ଚାହିଁ,
ବିମ୍ବା ଧରି ଆଡ଼ମ୍ବରକୁ ଚାହିଁ,
ବିବନ୍ଧ କଲେ କୁନ୍ତଳ ଯେ, ବିବନ୍ଧ କଲେ କୁନ୍ତଳ ଯେ,
ବିବନ୍ଧ କଲେ କୁନ୍ତଳ ଯେ, ବିବନ୍ଧ କଲେ କୁନ୍ତଳ ଯେ,
ବିଚିତ୍ର ନୀଳମଣିମୟ ପ୍ରତିଭା ଉର୍ଦ୍ଧୁ ପ୍ରକାଶିତ। ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଆଜ୍ଞା ସଖୀ ମାନେ ପଦ୍ମଗନ୍ଧାକୁ ବେଶ ସଜାଇ ବାସର ଗୃହରେ ନେଇ ଛାଡିଛନ୍ତି। ପଲଙ୍କ ଉପରେ ମାନିନୀ ପଦ୍ମଗନ୍ଧା ବସିଛି। ଆଜ୍ଞା ଠିକ ଏତିକି ବେଳେ ପ୍ରବେଶ କଲା ଗୃହ ମଧ୍ୟକୁ ପଦ୍ମ କେଶରୀ। ଦେଖିବାକୁ ପାଇଲା ପ୍ରାଣପ୍ରିୟା ତାର ଓଢ଼ଣା ଟାଣି ମାନିନୀ ସାଜି ବସିଛି। ତେଣୁ ପ୍ରିୟାର ମାନ ଭାଙ୍ଗିବା ଲାଗି ଡାକୁଛି, ପ୍ରାଣ ସଙ୍ଗିନୀ ରେ ରାସ ରଙ୍ଗିନୀ ରେ, ଦୋଷ କ୍ଷମା କର ଜୀବ ବନ୍ଧୁ ରୁଷ ନାରେ,
ସଙ୍ଗିନୀ ରେ ରାସ ରଙ୍ଗିନୀ ରେ, ଦୋଷ କ୍ଷମା କର ଜୀବ ବନ୍ଧୁ ରୁଷ ନାରେ,
ଯାକର ତୋ ପଦ ପଙ୍କ ଜିଙ୍କର,
ଯାକର ତୋ ପଦ ପଙ୍କ ଜିଙ୍କର,
ରଙ୍କର ଶଙ୍କରେ ଶତ୍ରୁନି ଶଙ୍କରେ ଦହୁଛି,
ଶଙ୍କରେ ଶତ୍ରୁନି ଶଙ୍କରେ ଦହୁଛି,
ଅଙ୍କ ପର୍ଯ୍ୟଙ୍କ ତୁ ମଣ୍ଡୁ କି ନା,
ପ୍ରାଣ ସଙ୍ଗିନୀ ରେ ରାସ ରଙ୍ଗିନୀ ରେ,
ଦୋଷ କ୍ଷମା କର ଜୀବ ବନ୍ଧୁ ରୁଷ ନାରେ,
ସଙ୍ଗିନୀ ରେ
ଶୁଣିବେ ଗୁଣି କଜନ
ରେ
ଦେଇବାରେ ମନ କର୍ଣ୍ଣ, ଆଜ୍ଞା ନିଶା ହେଲା ଅବସ୍ଥାନ ପୁରେ ଶୁଭିଲା କ୍ରନ୍ଦନ ସ୍ୱନ, ଚାରିକା ଡାକେ ରାଜନ ଅଛି ମହା ଅଘଟଣ, ନାହାନ୍ତି ପଦ୍ମ କେଶରୀ ବଧୁ କାନ୍ଦୁଛନ୍ତି ଅନୁସରୀ। ରାତି ପଣ୍ଡିତେ ପାଇଯିବା ସଙ୍ଗେ ସଙ୍ଗେ ଅଯୋଧ୍ୟା ରାଜ ଅନ୍ତପୁରରୁ କ୍ରନ୍ଦନର ଧ୍ୱନି ଭାସି ଆସିଲା। ପରିଚାରିକା ଜଣେ ଆସି ସମ୍ବାଦ ଦେଲା, ହେ ମଣିମା ଗତ ରାତିରେ ବାସର ସେଜରୁ ରାଜପୁତ୍ର ପଦ୍ମ କେଶରୀ କୁଆଡେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। ବିଦ୍ୱାନ ସୁରସେନ ମଣ୍ଡଳୀ ଲକ୍ଷ୍ୟ ଦେବେ। ଆଜ୍ଞା ଇଏ କଥା ରାଜା ସୁରସେନ ଶୁଣିବା ମାତ୍ରେ ପୁଳିସ ପଡିଲା ଶିରେ ଯେତେବେଳେ ସୁରସେନ ଶୁଣିବାକୁ ପାଇଲେ ପୁତ୍ର ତାଙ୍କର ବାସର ଗୃହରୁ ଅନ୍ତର୍ଧ୍ୟାନ ହୋଇଯାଇଛି। ସତେ ଯେପରି ମୁଣ୍ଡରେ ତାଙ୍କର ବଜ୍ର ପଡିଲା ଆଖିରୁ ଗଡି ଯାଉଛି ଧାର ଧାର ଲୁହ। ଗୋଡ ହସ୍ତ ହୋଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ କି ଅପରାଧ କରିଥିଲି, ସୁଖ ସଂସାରରେ ମୋର କଳା ବାଦଲ ଛାଇ ଦେଲ। ଆଜ୍ଞା ରାଜା ସୁରସେନ ଆଜି ଚିନ୍ତା କରୁଛନ୍ତି,
ପୁତ୍ର ବଧୁ କି ବା ପୁତ୍ର ମନକୁ ନ ଗଲା
ସତରେ କଣ ପଦ୍ମକେଶରୀ ମନକୁ ଗଲା ନାହିଁ? ସେଥିପାଇଁ ପଦ୍ମକେଶରୀ ତାକୁ ଛାଡି ଚାଲି ଯାଇଛି।
କି ବା ଏ ଡାକିନି ତାକୁ ଖାଇ ଅଛି ମାରି, କି ବା ଏ ଡାକିନି ତାକୁ ଖାଇ ଅଛି
ରାଜା ସୁରସେନ ଆଜି ମନରେ ଚିନ୍ତା କରୁଛନ୍ତି, ଯାହାକୁ ମୁଁ ସମାଦରେ ବହୁ କରି ଆଣିଛି ସେ ଡାହାଣୀଟା ମୋ ପୁଅକୁ ବାସର ରାତିରୁ ଖାଇଛି। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ରାଜା ସୁରସେନ ପରିଚାରିକା ମାନଙ୍କୁ ନିର୍ଦ୍ଦେଶ ଦେଲେ ପଦ୍ମଗନ୍ଧାର କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି। ଦିନ ପରେ ଦିନ ଆଜ୍ଞା ଗଡି ଚାଲିଛି, ପତି ବିଚ୍ଛେଦରେ ବିରହ ବିଧୁରା ପଦ୍ମଗନ୍ଧା। ଆଜ୍ଞା କାଳ କାଟୁଥିବା ଫେରିବା ବେଳେ ପୁତ୍ର ହରା ରାଜା ସୁରସେନ ଛାତିକୁ ପଥର କରି ସମୟ ବିତାଉଛନ୍ତି। ଯୌବନୀ କତି ବିଛେଦରେ ଜୀବନ ଧରିବ କେନ୍ହେ, ନବ ଯୌବନୀ କତି ବିଛେଦରେ ଜୀବନ ଧରିବ କେନ୍ହେ। ପଦ୍ମକେଶରୀକୁ ଚୋରି କରି ଆଣିଥିବା ସ୍ୱର୍ଗପୁରର ଅଷ୍ଟ ଅପ୍ସରା ଦିନେ ମନରେ ଚିନ୍ତା କଲେ,
କଣ
ବାସର ରାତିରୁ ପଦ୍ମକେଶରୀକୁ ଆମେ ଉଠେଇ ଆଣିଲେ, ତେଣେ ପତି ବିଚ୍ଛେଦରେ ସ୍ତ୍ରୀ ତାର ଦୁଃଖରେ କାଳ କାଟୁଥିବ, ଚାଲ ସାଥୀ ହୋଇ ତାକୁ ନେଇ ତା ସ୍ତ୍ରୀ ସହିତ ଭେଟ କରାଇ ପୁଣି ତାକୁ ସ୍ୱର୍ଗପୁରକୁ ଘେନି ଆସିବା। ଏତେ ବିଚାରି ସାଥେ ପଦ୍ମ କେଶରୀ,
ପଦ୍ମ କେଶରୀ
ଘେନି ମିଳିଲେ ଆସି ଅଯୋଧ୍ୟାପୁରୀ,
ଅଯୋଧ୍ୟାପୁରୀ ଏବେ ଅଯୋଧ୍ୟାପୁରୀ।
ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ନିଶା ଆଜ୍ଞା ସାଏ ସାଏ ଗର୍ଜନ କରୁଛି। ଅପ୍ସରା ମାନେ ପଦ୍ମ କେଶରୀକୁ ଆଣି ପଦ୍ମ ଗନ୍ଧା ନିକଟରେ ଛାଡ଼ିଲେ, ଚାତକ ମୁଖେ ବାରି ପଡ଼େ ଦେଶ ପ୍ରତୀକ୍ଷା ପରେ ଦୁଇଟି ବ୍ୟଥା ତୁର ପ୍ରାଣ ନିକଟରେ ଭେଟା ଭେଟି ହୋଇ ଆଜ୍ଞା ସ୍ୱସ୍ତି ଲାଭ କଲେ। ସତେ ଯେପରି ଆଶାୟୀ ଚାତକ ମୁଖରେ ବର୍ଷା ଜଳ ଟୋପିଏ ପଡିଲେ ସେ ଆନନ୍ଦ ଲାଭ କରେ, ପ୍ରତୀକ୍ଷାର ଆଜ୍ଞା ଅବସାନ ଘଟିଲା। କାମ ସିନ୍ଧୁରେ ଡୁବିଲେ କାନ୍ତ କାନ୍ତା,
କାନ୍ତ କାନ୍ତା
ଅପସରା ସାଧିଲେ ଏବେ ଅହନ୍ତା,
ଏବେ ଅହନ୍ତା ଏବେ ଅହନ୍ତା।
ପତି ପତ୍ନୀ ବେନିଜନ ନିଜର ପ୍ରତୀକ୍ଷିତ ବାସନାକୁ ଆଜ୍ଞା ଚରିତାର୍ଥ କଲେ। ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ, ଅପ୍ସରା ମାନେ ପୁନରାୟ ମାୟାର ଜାଲ ବିସ୍ତାର କରି ପଦ୍ମଗନ୍ଧା ଏବଂ ପଦ୍ମକେଶରୀଙ୍କୁ ନିଦ୍ରାରେ ଅଚେତନ କରାଇ ପଦ୍ମକେଶରୀକୁ ହରଣ କରି ନେଇ ଚାଲିଗଲେ। ହେଲାନି ସି ସେ ସରାବିଲେ ବାୟସ,
ହେଲାନି ସେ ନା ସରାବିଲେ ବାୟସ,
ପଡ଼ିଲା ରବି କିରଣ,
ପଡ଼ିଲା ରବି କିରଣ,
ସଜାରୁ ଉଠିନି ଚନ୍ଦ୍ରମା ବଦନୀ,
ସଜାରୁ ଉଠିନି ଚନ୍ଦ୍ରମା ବଦନୀ,
ବିଲୋକିଲେ ଆଳିଗଣ, ରାତି ଆଜ୍ଞା ପାଇଗଲାଣି। ଚାରିଆଡେ କାକ କା କା ଶବ୍ଦ କରି ସମସ୍ତଙ୍କର ନିଦ ଭାଙ୍ଗି ଦେଲାଣି। ସୂର୍ଯ୍ୟଙ୍କର କଅଁଳିଆ କିରଣ ବିଚୁରିତ ହୋଇ ପଡିଲାଣି ପୃଥିବୀ ବକ୍ଷରେ, ହେଲେ ନିଦ ଭାଙ୍ଗିନି ପଦ୍ମଗନ୍ଧାର। ସଖୀ ମାନେ ଯାଇ ଶେଷରେ ନିଦରୁ ଉଠାଇଲେ, ଆଖି ମଳି ମଳି ନିଦରୁ ଉଠି ପଦ୍ମଗନ୍ଧା ନିଜର ପ୍ରିୟତମଙ୍କୁ ଖୋଜୁଛି। ଓ ଭାଗିନୀ ରେ ହୋଇଲ ପରସନ, ଦେଲ ଯେବେ ଦରସନ,
ଦେଲ ଯେବେ ଦରସନ, ସ୍ୱାମୀ ଦେଲ ଯେବେ ଦରସନ,
ପୁଣି ତେଜି ଗଲ କରିଅ ନାଥିନି,
ପୁଣି ତେଜି
ହେ ଜୀବେଶ୍ୱର। দেই পুনি কুয়াড়ে চালি গল ভাগিনী কি পরি প্রাণ ধরিব
আচ্ছা
থরে বিচার কল নাহি রে দারুণ বিধাতা ও নিকটরে কি অপরাধ করিথিলি মতে এপরি কষ্ট দেলু
আচ্ছা
আজি পণ্ডিতে পদ্মগন্ধার কথাকু সমস্তে স্বপ্ন মনে কলে
আচ্ছা
দিন পরে দিন আজ্ঞা গড়ি চালিলা অঘটন পরে অঘটন ঘটি চালিছি দিনু দিন অবশ বাড়া শরীর বিষ লাগই পুনি পান আহার
পান
গর্ভ লক্ষণ মান হেলা প্রকাশ চারিকা জানি হেলে বিরস
হেলে বিরস হেলে বিরস
জানিলে রাজা মুন্ড হইব কাট
হইব কাট হেবে হইব কাট
পড়িলা এবে পুনি মহাসংকট
মহাসংকট হেবে
জীমন্ত মন্ডলী লক্ষ্য দেবে পদ্মগন্ধা পণ্ডিতে অন্তঃসত্ত্বা হেবা কথা যেতবে পরিচারিকা মানে জানিবাকু পাইলে মহা অড়ুয়ারে পড়িলে রাজা সুরসেন শুনিলে মুন্ড কাট হেব কারণ পরিচারিকা মানে নিযুক্তি হইছিলে জগিবা লাগি হেলে পদ্মগন্ধা গর্ভবতী হেলা কিপরি বধিলে রাজন পাশ
রাজন পাশ হেবে রাজন পাশ
বধু তাঙ্কর করিছি সর্বনাশ
সে সর্বনাশ হেবে সে সর্বনাশ
ভয়কুলা পরিচারিকা মানে যাই আজ্ঞা রাজা সুরসেন কু জনাইলে
আচ্ছা
হে মণিমা পুত্রবধূ তাঙ্কর অন্তঃসত্ত্বা হেবা কথা এপরি কথা শুনিবা মাত্রে রাজা পণ্ডিতে ক্রোধরে অগ্নিশর্মা হইগলে মনরে চিন্তা করুছন্তি এ ব্যভিচারিণী বাসর রাতিরু মো পুয়কু খাইথিলা
আচ্ছা
পুনি কেউ যুবক সহিত পাপ প্রণয়াসক্ত হই আজি অন্তঃসত্ত্বা হেলা মোর মান মহত কু পদারে পকেইলা আজি ঘাত করে রাই আদেশিলে নৃপ সুরসেন ঘাতক মানুষ আদেশ দেলে
আচ্ছা
এ কুল কলঙ্কিনী কু নেই বন মধ্যে হাণি
আচ্ছা
তার মাংসকু বাঘ সিংহ মুখরে দিও আজ্ঞা রাজা দেশ পালন করি ঘাতক মানে পদ্মগন্ধা কু ধরি নেই গলে জঙ্গল ভিতরকু বাটরে ঘাতক মানে কথাবার্তা হেউছন্তি ভাই মানে রাজা দেশ পালন করি আমি সিনা আসিলে হেলে এ নারী কু বদ্ধ কলে আমি রৌরব নরকরে পতিত হেবা ওড়িয়া ভাগবতরু গোটিয়ে পদ স্ত্রী গর্ভিণী শিশু বধ পাপঙ্ক মধ্যে পরমাদ এ কার্য মান যে করন্তি আয়ুষ থাউ সে মরন্তি ভাই মানে রাজবধূকু আমি নমারি চাল জঙ্গল মধ্যে ছাড়ি দিয়ে যা সে তার কর্ম ফল ভোগ করু শ্রোতা মন্ডলী লক্ষ্য দেবে
Oh,
ନିକାଞ୍ଚନ ବନ ମଧ୍ୟରେ ଘାତକ ମାନେ ପଦ୍ମଗନ୍ଧାକୁ ଛାଡି ଦେଇ ଚାଲି ଆସିଲେ। ବନେ କାନ୍ଦ ଇଅ ଧୀରେ ଧିକାରକ ରିବି ଧୀରେ ସେ ଧିକାରକ ରେବେ ଧୀରେ କାହିଁ ପାଇଁ ଦେଲୁ ମୋରେ ଏଡ଼େ କଷଣ ସକଳ ଆଶା ଆଉ କିଅ ଶିଭର ସାସ ଆଉ କିଏ ଅଛି ଭରସା ରଖିବି କି ପାଇଁ ଏ ଲୋଡ଼ା ଜୀବନ ରଖେବେ କେ ପାଇଁ ଏ ଲୋଡ଼ା ଜୀବନ
ଏ କାଳେ କାହା କଣ୍ଠ
ଜନମାନବ ଶୂନ୍ୟ ଅରଣ୍ୟାନୀ ମଧ୍ୟରେ ପଦ୍ମଗନ୍ଧା ଆଜି ନିରାଶ୍ରୟା ହୋଇ ଉଚ୍ଚ ସ୍ୱରରେ ବାହୁନି ବାହୁନି କାନ୍ଦୁଛି। ଆଜ୍ଞା ଠିକ ଏତିକି ବେଳେ କାହାର କଣ୍ଠ ସ୍ୱର ପଦ୍ମଗନ୍ଧାର କାନରେ ବାଜିଲା। କେତେ ଜଣ ନାରୀ ବଣ ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି, ତାରି ଆଡକୁ ଆସୁଛନ୍ତି। ଏବାରେ ପଣ୍ଡିତେ ଆଶ୍ୱସ୍ତି ଲାଭ କଲା ପଦ୍ମଗନ୍ଧା, ଇଏ କାଳେ ନାରୀ ଗଣ ପାସେ ମିଳିଲେ ଷୋଡ଼ଶୀ ରୂପ ସିଏ ନେତ୍ରେ ଦେଖିଲେ
ନାରୀମାନେ
ପଣ୍ଡିତେ ଆସି ପଦ୍ମଗନ୍ଧାକୁ ଦେଖି ପରସ୍ପର ମଧ୍ୟରେ ଟୁପୁରୁ ଟାପୁର କଥା ହେଉଛନ୍ତି। ଚାଲ ୟାକୁ ନେଇ ଆମର ମୁଖ୍ୟ ବେଶିଆ ମନୋରମାଙ୍କ ନିକଟରେ ଛାଡିବା। ସେ ତ ବୃଦ୍ଧା ହୋଇଗଲାଣି, ରୂପଲୋଭୀ ଗ୍ରାହକ ମାନେ ଆଉ ବିଶେଷ ଆସୁନାହାନ୍ତି। ତେଣୁ ପଣ୍ଡିତେ କପଟ କଥା କହି ପଦ୍ମଗନ୍ଧାକୁ ସାଥିରେ ନେଇ ଯାଇ ପହଞ୍ଚେଇ ଦେଲେ ମନୋରମା ନିକଟରେ।
ବାରାଙ୍ଗ ନା ପାଦେ ପଡ଼ି ବୋଲେ ରାଜବାଳା,
ବାରାଙ୍ଗ ନା ପାଦେ ପଡ଼ି ବୋଲେ ରାଜବାଳା, ବାରାଙ୍ଗ ନା ପାଦେ ପଡ଼ି
ରକ୍ଷା କର ମୋରେ ବାରେ,
ରକ୍ଷା କର ମୋରେ ବାରେ
କୁଳେ ଲଗା ଭେ ପାଦ ତଳେ ପଡି। ପଦ୍ମଗନ୍ଧା ପଣ୍ଡିତେ ଆଜି କାନ୍ଦି କାନ୍ଦି ଡାକୁଛି, ମାଲୋ ମୁଁ ଜଣେ ଅନାଥିନି ଅସହାୟା ମହିଳା, ମୋତେ ରକ୍ଷା କର। ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ, ପଦ୍ମଗନ୍ଧାର ମା ଡାକରାରେ ଅନ୍ତର ତରଳି ଗଲା ମନୋରମା ବେଶ୍ୟାର। ମନ ଭିତରେ ଚିନ୍ତା କରୁଛି, ଜୀବନ ବିତିଲା ନିଜ ବେଶ୍ୟା କର୍ମେ ସନ୍ତାନ ସନ୍ତତି କୋଳେ,
ସନ୍ତାନ ସନ୍ତତି କୋଳେ ଆରେ ବାଲା, ସନ୍ତାନ ସନ୍ତତି କୋଳେ
ନ ପାରିଲି ଧରି ମୋହିନ କପାଳ, କି କରିବି ମୁଁ ଏବେ ସାରା জীবন টা মোর বিতি গলা সন্তান সন্ততি টিয়ে কোলরে ধরিবারু বঞ্চিতা হেলি আজি কিন্তু এ ঝিওটা বিকল হই মা মা ডাকুছি তা সতীত্ব কু রক্ষা করিবা সঙ্গে সঙ্গে আজি ঠারু মোরি নিকটরে রহি মোর কন্যা রূপে পরিচিতা হেব নিজর পরিচারিকা মানকু মনোরমা বেশা ডাকুছি লো চম্পা লো মরুয়া লো বাসন্তী সমস্তে শুণ যাহাকু তুমি মো নিকটকু ধরি আনিছ আজি ঠারু এ প্রাসাদরে সে মোরি ঝিও হই রহিব মনে রখ কৌণসি কথারে যেপরি তার কিছু অসুবিধা ন হুয়ে কিংবা অভাব ন রহে শুনিবে গুণি কজন দেইবারে মন কর্ণ পুরে পদ্মগন্ধা পুণ কন্যা রূপে কলা অবস্থান খান্তি পরিচারিকা গণ বিধি বিচার বড় নির্মম ক্রমে ঘটি গলা অঘটন রমা গলা সমন ভুবন ফাটিলা পোড়া কপাল ভাগ্যে দেখা গলা অমঙ্গল আজ্ঞা লক্ষ্য দেবে মনোরমা বেশা পুরে আশ্রা পাইলা পদ্মগন্ধা অল্প দিন মধ্যে বাঁধিবা আশা তার মরিচিকার পরিণত হল মনোরমা বেশা পদ্মগন্ধা কু শোক সাগরের ভসাই দে বরপারি কু চালি গলা এবারে পণ্ডিতে মনোরমার পরিচারিকা মানে পদ্মগন্ধা কু প্রবর্তাইলে বেশ্যাবৃত্তি করিবা লাগি আজ্ঞা ঘটনাটি হয়েছি কোন দিনান্তরে সম্ভবিলা বাড়ু তর তন কিছু দিন পরে পদ্মগন্ধার গর্ভরু পুয়টিয়ে জন্ম হয়েছি প্রসব যন্ত্রণা কু সহ্য ন করি পারি চেতা হরাই পদ্মগন্ধা আজি ভূইরে লোটুছি এতিকি বেড়ে বেশ্যা মানে পরস্পর মধ্যে কথাবার্তা হেউছন্তি লো চম্পা লো মরুয়া আমি তো হেলে বেশ্যা ঝিওটিয়ে হেইথিলে ভবিষ্যতরে আমরি বৃত্তি কু অবলম্বন করিথান্তা কিন্তু পুয়টিয়ে হেলা অড়ুয়া হেলা গোটা কাম কর পদ্মগন্ধার চেতা ফেরিবা পূর্বরু ইয়াকু নেই চাল জঙ্গলরে ফোপাড়ি দেই আসিবা গধিয়া শিয়াল মানে খাই দিবে এতে ভাড়ি মনে বিজন বিপিনে সজ্জাত শিশু ধরি
সজ্জাত শিশু ধরি
মিলিবি লোকিলে নাগর তো এক দ্বার থই গলে চলি
দ্বারে থই গলে ফেরিয়ারে বলা দ্বারে থই গলে ফেরি
বিধান মন্ডলী লক্ষ্য দেবে বেশিয়া মানে সদ্যজাত সন্তানটি কু নেই জঙ্গল ভিতরে পৌঁছিলে এবং দেখিবা কু পাইলে বিরাট এক গর্ত মনরে ভাবিলে উক্ত গর্ত মুহরে ইয়াকু থই দেই যিবা নাগসাপ গাতরু বাহারি ইয়াকু ভক্ষণ করিব সতকু সত সেইয়া কলে কিছু সময় পরে গর্ত মধ্যরু সর্পটিয়ে বাহারিলা যেতেবেলে নাগর কানরে কুয়া কুয়া কান্দনা স্বর বাজিলা মনরে চিন্তা কলা এহা মো পাইঁ স্বাদিষ্ট আহার হেব কোঁলিয়া মাংস পাটিরে বাজিব হিমন্ত মন্ডলী লক্ষ্য দেবে পাটিকু মেলা করি সর্প আজি আসুছি শিশুটিকু ভক্ষণ করিবা নিমিত্ত দেখো ইয়ে কালে শিশু দে হে অছি
দেখ শিশু দেহ অছি
ରାଜ ଚକ୍ରବର୍ତ୍ତୀ ଚିହ୍ନା ଚକ୍ରବର୍ତ୍ତୀ ଚିହ୍ନ ମନରେ ଭାବୁଛି ଇଏ ସେହି ନିଷ୍ଠୁର ପିତା ମାତା ସେମାନଙ୍କର ହୃଦୟ ଏଡେ ପାଷାଣ ନିଜର ଜନ୍ମିତ ସଦ୍ୟଦାତ ଶିଶୁ ସନ୍ତାନକୁ ଜଙ୍ଗଲ ଭିତରେ ଫୋପାଡି ଦେଇ ଯାଇଛନ୍ତି। ଏ ଶିଶୁ ଶରୀରରେ ରାଜ ଚକ୍ରବର୍ତ୍ତୀ ଲକ୍ଷଣ ମାନ ଦେଖିବାକୁ ମିଳୁଛି। ତେଣୁ ମୁଁ ୟାକୁ ଗ୍ରାସ ନ କରି ଯାଉଛି ରାତି ପାହିବା ପୂର୍ବରୁ ଯେଉଁଠି ଲୋକାଳୟରେ ଛାଡି ଦେଇ ଆସିବି। ଆଜ୍ଞା, ନିଜର ଫଣାକୁ ବିସ୍ତାର କରି ଶିଶୁ ପୁତ୍ରଟିକୁ ତାରି ଉପରେ ଶୁଆଇଲା ନାଗ। ଆଜି ଆସୁଛି, ରାତି ପାହିଯିବ, ହଠାତ୍ ଦେଖିଲା ଅଯୋଧ୍ୟା ରାଜ୍ୟରେ ଗୋଟିଏ କାଳୀ ମନ୍ଦିର। ସେ ମନ୍ଦିର ପ୍ରାଙ୍ଗଣରେ ଶିଶୁଟିକୁ ଶୁଆଇ ଦେଇ ସର୍ପ ଆଜ୍ଞା ଚାଲିଗଲା। ହେଲାନି ଶିଶେଷ ରାବିଲେ ବାୟସ କରିଉ ଚସ୍ୱରେ ତ୍ୟାଗ କରି ସକାରେ ଦେଲେଣି ମନ ସକାରେ ଦେଲେଣି ମନ ଆର ଗଲା ସକାରେ ଦେଲେଣି ଅବସରରେ ରାତି ଆଜ୍ଞା ପାଇଗଲା। ବାୟସ ଅର୍ଥାତ କାକ ଉଚ୍ଚ ସ୍ୱରରେ କା କା ଶବ୍ଦ କରି ଜଗତବାସୀଙ୍କର ନିଦ ଭାଙ୍ଗିଗଲା। ଦେବୀ ମନ୍ଦିରର ପୂଜକ ପଣ୍ଡିତେ ପ୍ରାତଃ ସ୍ନାନ କରି ଆସୁଛି ପୂଜା କରିବା ପାଇଁ ଦେବୀଙ୍କୁ। ହଠାତ୍ ଦେଖିବାକୁ ପାଇଲା
କଣ,
ମନ୍ଦିରର ଚଟାଣରେ ଶିଶୁଟିଏ ପଡି କୁଆଁ କୁଆଁ ଶବ୍ଦ କରୁଛି। ଛାନିଆ ହୋଇ ବ୍ରାହ୍ମଣ ଧାଇ ଯାଇ ରାଜା ସୁରସେନକୁ ସମ୍ବାଦ ଦେଲା। ମଣିମା, ଦେବୀ ମନ୍ଦିରକୁ ଯିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଦେଖିଲି ଇଏ ସଦ୍ୟଜାତ ଶିଶୁଟି ସେଠାରେ ପଡି କୁଆଁ କୁଆଁ ଶବ୍ଦ କରୁଛି। ଇଏ କଥା ଯେତେବେଳେ ରାଜା ସୁରସେନ ଶୁଣିବାକୁ ପାଇଛନ୍ତି, ମନରେ ଚିନ୍ତା କରୁଛନ୍ତି, ମୋ ରାଜେ ପାପ ପ୍ରଣୟେ ମଜିନର ନାରୀ ହ ସନ୍ତାନ ତେଜି ହେଲେ ଭ୍ରଷ୍ଟାଚାରୀ ହ ମୋ ରାଜ୍ୟରେ ନର ନାରୀ ପାପ ପ୍ରଣୟରେ ଲିପ୍ତ ହୋଇ ଅବୈଧ ସନ୍ତାନକୁ ଜନ୍ମ ଦେଇ ପଥ ପ୍ରାନ୍ତରେ ଫୋପାଡି ଦେଇ ଚାଲି ଯାଉଛନ୍ତି। ଇଏ କଥା ମୋର ସମ୍ମାନ ହାନି କରିବା ସଙ୍ଗେ ସଙ୍ଗେ ମୋ ରାଜ୍ୟର ସମ୍ମାନ ହାନି କରୁଛି। ରାଜା ସୁରସେନ ଚିନ୍ତା କରୁଛନ୍ତି, ଗୋଟିଏ ମାତ୍ର ପୁଅ ମୋର ପଳାତକ, ମୋର ବୃଦ୍ଧାବସ୍ଥା ହେଲାଣି, ମୋର ମୃତ୍ୟୁ ପରେ ବିଶାଳ ରାଜ୍ୟକୁ କିଏ ରକ୍ଷା କରିବ। ଶିଶୁଟି ଦେହରେ ରାଜ ଚକ୍ରବର୍ତ୍ତୀ ଚିହ୍ନମାନ ପ୍ରତୀୟମାନ ହେଉଛି, ଯାଉଛି ଏହାକୁ ମୁଁ ନିକଟରେ ରଖି ପାଳନ କରିବି। ପଣ୍ଡିତେ ଶିଶୁଟିର ନାମ ଦେବୀ ଦତ୍ତ ଦେଇ ଦେବୀ ମନ୍ଦିରରୁ ପାଇଥିବାରୁ ଦେବଦତ୍ତ ଦେଇ ଆଜ୍ଞା ରାଜଧାନୀରେ ଅବସ୍ଥାନ କରାଇଲେ। ଦିନ ପରେ ଦିନ ଗଡି ଚାଲିଛି, ଦିନ ଦିନ ଦେବଦତ୍ତ ଯେ ଅଯୋଧ୍ୟାରେ ବିଦିତ କାନ୍ତି କୁନି ରେଖି କନ୍ଦର୍ପ ମନେ ହେବ ଚିନ୍ତିତ। ସୌର୍ଯ୍ୟ ବୀର୍ଯ୍ୟଶାଳୀ ଯୁବକ ଦେବଦତ୍ତ ଆଜି ସାରଥିକୁ ସାଥିରେ ନେଇ ମୃଗୟା ଉଦ୍ଦେଶ୍ୟରେ ଯାଇ ନିକାଞ୍ଚନ ଜଙ୍ଗଲ ଭିତରେ ପହଞ୍ଚିଛି। ପ୍ରାକୃତିକ ଶୋଭାଶ୍ରୀକୁ ଆନନ୍ଦ ମନରେ ଉପଭୋଗ କରୁଛି ଦେବଦତ୍ତ। ଆଜ୍ଞା, ଘଟଣାଟି ହେଲାଣି କଣ, କୃଷ୍ଣ ପ୍ରସାଦ ବସୁଙ୍କର ଗୋଟିଏ ପଦ, କାଳେ କାଳ ବୈଶାଖୀ ମେଘ ଆସିଲା ଘଟି ଯେ
କରି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ସାରଥୀ ଏବଂ ଦେବଦତ୍ତ ଦୁଇ ଜଣ ଯାକ କୁଆଡେ ଯିବେ କଣ କରିବେ କିଛି ସ୍ଥିର କରିପାରୁନାହାନ୍ତି। ଇତସ୍ତତ ହୋଇ କେବଳ ଏଣେ ତେଣେ ଦୌଡୁଛନ୍ତି। ହଠାତ୍ ଦେଖିବାକୁ ପାଇଲେ ନିକାଞ୍ଚନ ଜଙ୍ଗଲ ଭିତରେ ଗୋଟିଏ ପ୍ରାସାଦ ଜୀବନ ରକ୍ଷା ଲାଗି ଉକ୍ତ ପ୍ରାସାଦ ମଧ୍ୟକୁ ପଶିଗଲେ ଦୁଇ ଜଣ ମିଳିଲେ ଆସି ନାରୀ ଗଣ ଦେବେ। ଯୁବରାଜ ଦେବଦତ୍ତ ନିକଟରେ ଆସି କେତେ ଜଣ ନାରୀ ପହଞ୍ଚି ଯାଇଛନ୍ତି ଏବଂ ଅମୀୟ ବୋଳା ବଚନ କହି ସତ୍କାରରେ ଲାଗି ପଡିଲେ। ସେମାନଙ୍କର କଥାବାର୍ତ୍ତା ଆଚାର ବ୍ୟବହାରରୁ ଦେବଦତ୍ତ ଜାଣିନେଲା ଏହା ଗୋଟିଏ ବେଶ୍ୟାଳୟ ବୋଲି। ଭୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଆଜ୍ଞା ପୃଥିବୀକୁ ମାଡି ଆସିଲା ଅନ୍ଧାର। ଦେବଦତ୍ତ ଗୋଟିଏ କୋଠରୀରେ ବସି ଚିନ୍ତାମଗ୍ନ, କିପରି ରାତି ପାହି ସକାଳ ହେବ ସେ ରାଜଧାନୀକୁ ଫେରିଯିବ। ଆଜ୍ଞା ଏଣେ ଘଟଣାଟି ହେଲାଣି କଣ
ହେଲା,
ବେଶ୍ୟା ମାନେ ଆଜି ପଦ୍ମଗନ୍ଧାକୁ ବାଡେଇବାରେ ଲାଗିଛନ୍ତି, ବର୍ତ୍ତାଉଛନ୍ତି ଯୁବରାଜ ଦେବଦତ୍ତର ଶଯ୍ୟା ସଙ୍ଗିନୀ ହେବା ଲାଗି। ଆଜ୍ଞା ବେଶ୍ୟା ମାନେ କିପରି ଧନ ରୋଜଗାର କରନ୍ତି,
କିପରି?
ଗୋଟିଏ ପଦ ସାମନ୍ତ ସିଂହାରଙ୍କର,
ଜାତିରେ ପଛେ ହାଡି ପାଣ ହେଲେ ଚାରି ଚିନା ଥିଲେ,
ବେଶ୍ୟାମାନଙ୍କ କଥାରେ ଆଜି ଦେବଦତ୍ତ ଭୁଲି ଯାଇ ନାହିଁ। ମା ବୋଲି ସମ୍ବୋଧନ କରୁଛି ପଦ୍ମଗନ୍ଧାକୁ। ଠିକ ଏତିକି ବେଳେ ଆସି ଆଜ୍ଞା ନାଗଟି ପହଞ୍ଚିଗଲା। ଡାକୁଛି ଦେବଦତ୍ତ, ଇଏ ହଉଛି ତୋର ମା, ପିତା ତୋର ସ୍ୱର୍ଗ ଅପ୍ସରାଙ୍କ ନିକଟରେ ବନ୍ଦୀ ଅବସ୍ଥାରେ ଅଛି। ନାଗ ଯାଇ ପହଞ୍ଚିଗଲା ସ୍ୱର୍ଗ ଭୁବନରେ, ପଦ୍ମକେଶରୀକୁ ସାଥେ ନେଇ ନାଗ ମିଳେ ଅଯୋଧ୍ୟା ଭୁବନ। ମାତା ପିତା ପୁତ୍ରଙ୍କର ଏବେ ଜାଣ ହେଲା ଅପୂର୍ବ ମିଳନ। ଘୁଞ୍ଚିଲା କଷଣ ଆସିଲା ସୁଦିନ ସର୍ବେ ହେଲେ ହୃଷ୍ଟ ମନ। କଷି କଷାଇଣ ପରୀକ୍ଷା କରିଲେ ସେ ପ୍ରଭୁ ଜଗମୋହନ। ଘୁଞ୍ଚା ଅକଷଣ ଉତ୍କଳ ଜନର ଆହେ କାଳିଆ ଶାନ୍ତ। ଶ୍ରୀପଦେ ଗୁହାରି ବିଦାୟ ମାଗୁଛି ଅକିଞ୍ଚନ ବିଶ୍ୱନାଥ। ଦିନଜନ ଶରଣ ରକ୍ଷଣ ମହାବାହୁ, ଦିନଜନ ଶରଣ ରକ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ। ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି।